ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆସନ୍ତାକାଲି ଭାରତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀ 2026କୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ପୂର୍ବରୁ ଆସନ୍ତାକାଲି ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ। ମହାଶିବରାତ୍ରି ଉପଲକ୍ଷେ ଶୈବପୀଠଗୁଡ଼ିକରେ ଶ୍ରଦ୍ଧା ଓ ଭକ୍ତିଭାବ ସହ ଦେବଦେବ ମହାଦେବଙ୍କୁ ପୂଜାର୍ଚ୍ଚନା କରୁଛନ୍ତି ଶ୍ରଦ୍ଧାଳୁ। ଏବଂ ଏଫ୍ଆଇଏଚ୍ ପ୍ରୋ ହକି ଲିଗ୍ରେ ରାଉରକେଲାଠାରେ ଆଉ କିଛି ସମୟ ମଧ୍ୟରେ ଭାରତ ଓ ଆର୍ଜେଣ୍ଟିନା ମଧ୍ୟରେ ଖେଳାଯିବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀରେ ଭାରତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀ 2026କୁ ଉଦ୍ଘାଟନ କରିବେ। ଏହି ସମ୍ମିଳନୀରେ କୃତ୍ରିମ ବୁଦ୍ଧିମତାର ବ୍ୟବହାର ସହ ସ୍ୱାସ୍ଥ୍ୟସେବା, କୃଷି ଏବଂ ପ୍ରଶାସନ କ୍ଷେତ୍ରର ଅଭିବୃଦ୍ଧି ସମ୍ପର୍କରେ ଆଲୋଚନା ହେବ। ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ସମ୍ମିଳନୀରେ ଅଷ୍ଟ୍ରେଲିଆ, ଜାପାନ, ରୁଷ, ଆମେରିକା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ନେଦରଲ୍ୟାଣ୍ଡ, ସ୍ୱିଜରଲ୍ୟାଣ୍ଡ, ସର୍ବିଆ, ଏଷ୍ଟୋନିଆ, ତାଜାକସ୍ତାନ ଏବଂ ଆଫ୍ରିକାର କୃତ୍ରିମ ବୁଦ୍ଧିମତା ସମ୍ପର୍କିତ ପାଭିଲିୟନ ପ୍ରଦର୍ଶନ କରାଯିବ। ସମ୍ମିଳନୀରେ 300ରୁ ଅଧିକ ପ୍ରଦର୍ଶନୀ ପାଭିଲିୟନ ଏବଂ ସିଧାସଳଖ ବ୍ୟବହାରିକ ଉପଯୋଗ କୌଶଳ ପ୍ରଦର୍ଶନ କରାଯିବ। ସମ୍ମିଳନୀରେ 500ରୁ ଅଧିକ ଅଧିବେଶନର ଆୟୋଜନ କରାଯିବ। ବିଶ୍ୱସ୍ତରରେ ଏଆଇ ବ୍ୟବସ୍ଥାରେ ନୂତନ ଭାଗିଦାରିତା ଏବଂ ବ୍ୟବସାୟିକ ସୁଯୋଗ ସୃଷ୍ଟି କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ରହିଛି। ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଆସନ୍ତା ମଙ୍ଗଳବାରଠାରୁ ଆରମ୍ଭ ହେଉଛି। ଏହା ପୂର୍ବରୁ ଆସନ୍ତାକାଲି ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ଦଳର ମନ୍ତ୍ରୀ ଓ ବିଧାୟକମାନେ ଉପସ୍ଥିତ ରହିବେ। ବୈଠକରେ ବାଚସ୍ପତି ଗୃହର ସୁପରିଚାଳନା ପାଇଁ ବିଭିନ୍ନ ଦଳଠାରୁ ସହଯୋଗ ଲୋଡ଼ିବେ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ସମୀକ୍ଷା ବୈଠକ ଆସନ୍ତାକାଲି ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ରତ୍ନଭଣ୍ଡାରର ସମ୍ପୂର୍ଣ୍ଣ ମାର୍ଗଦର୍ଶିକା ହସ୍ତଗତ ହୋଇଛି। ସମୀକ୍ଷା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ପୂର୍ବାହ୍ନ 11ଟାରେ ରତ୍ନଭଣ୍ଡାର ସମ୍ପର୍କିତ ସମୀକ୍ଷା ବୈଠକ ଆଇନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବା ନେଇ ଆମ ସମ୍ବାଦଦାତା ଜଣାଇଛନ୍ତି। କୋଇଲା, ଉର୍ଜା, ଶିକ୍ଷାନୁଷ୍ଠାନ ଏବଂ ସମୃଦ୍ଧ ବୟନଶିଳ୍ପ ପରମ୍ପରାର ସମନ୍ୱୟରେ ସମ୍ବଲପୁର ନୂତନ ଭାରତର ବିକାଶ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସମ୍ବଲପୁରଠାରେ ସିଆଇଆଇ ସମ୍ବଲପୁର ଇନିସିଏଟିଭ୍ର ଶୁଭାରମ୍ଭ କରିବା ଅବସରରେ ଶ୍ରୀ ପ୍ରଧାନ ଦକ୍ଷତା ବିକାଶ ଏବଂ କୃତ୍ରିମ ବୁଦ୍ଧିମତା ଭଳି ଆଧୁନିକ ଜ୍ଞାନକୌଶଳ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି, କେବଳ ପୁରୁଣା ପଦ୍ଧତିରେ କାର୍ଯ୍ୟ କଲେ ହେବ ନାହିଁ, ସ୍ଥାନୀୟ ଯୁବକମାନଙ୍କୁ ନୂତନ ପ୍ରଯୁକ୍ତିବିଦ୍ୟା ଦ୍ୱାରା ସଶକ୍ତ କରିବାକୁ ପଡ଼ିବ। ସମ୍ବଲପୁରର ନୂତନ ରୂପାନ୍ତରଣ ବିଷୟରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ସହରର ଗମନାଗମନ ସୁବିଧା ପାଇଁ ହାରାହାରି 50 କିଲୋମିଟର ବିଶିଷ୍ଟ ରିଙ୍ଗ ରୋଡ୍ ନିର୍ମାଣ କରାଯାଉଛି। ଭବିଷ୍ୟତର ଶିଳ୍ପ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଇଣ୍ଡଷ୍ଟ୍ରିଆଲ ପ୍ଲଟ୍ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
ସଂକ୍ରାମକ ରୋଗ ପ୍ରାଣୀମାନଙ୍କୁ ଅସୁସ୍ଥ ଓ ଦୁର୍ବଳ କରିବା ସହିତ ସେମାନଙ୍କ ପାଇଁ ଘାତକ ହୋଇଥାଏ। ଏଥିପାଇଁ ଟିକା ହେଉଛି ସୁରକ୍ଷାର ସର୍ବଶ୍ରେଷ୍ଠ ଉପାୟ। ଫାଟୁଆ, ସାହଣା, ବଜାବଜିଆ ଭଳି ରୋଗକୁ ଟିକାକରଣ ଦ୍ୱାରା ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯାଇପାରେ। ପ୍ରାଣୀ ଚିକିତ୍ସକଙ୍କୁ ପଚାରି ଟିକା ଦିଅନ୍ତୁ ଓ ପ୍ରାଣୀଧନକୁ ସୁସ୍ଥ ସୁରକ୍ଷିତ ରଖିବାର ସଂକଳ୍ପ ନିଅନ୍ତୁ। ମନେ ରଖନ୍ତୁ, ରୋଗମୁକ୍ତ ଗୁହାଳ ପ୍ରାଣୀ ସମ୍ପଦ ସମୃଦ୍ଧିର ପ୍ରଥମ ପାହାଚ।
ମୁଁ କମ୍ରେଡ୍ ନିଖିଲ, ଓଡ଼ିଶା ରାଜ୍ୟ କମିଟି ସଦସ୍ୟ କହୁଛି। ମୁଁ କମ୍ରେଡ୍ ଇନ୍ଦୁ ବିକାଶ ସହ 15 କମ୍ରେଡ୍ ସଶସ୍ତ୍ର କ୍ରାନ୍ତି ତ୍ୟାଗ କରି ଗଣତାନ୍ତ୍ରିକ ରାସ୍ତାରେ ଆନ୍ଦୋଳନ କରିବା ପାଇଁ ଓଡ଼ିଶା ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କରିଛୁ। ଆଜିର ପରିବର୍ତ୍ତିତ ଆର୍ଥିକ, ସାମାଜିକ, ରାଜନୈତିକ ପରିସ୍ଥିତିରେ ସଶସ୍ତ୍ର ବିପ୍ଳବ କରିବା କଷ୍ଟସାଧ୍ୟ। ଏ ରାସ୍ତାରେ ଆମକୁ ଅଧିକ ନଷ୍ଟ ହେଉଛି ଓ ଲୋକଙ୍କଠାରୁ ଦୂର ହେଉଛୁ। ପରିଣାମ ସ୍ୱରୂପ ଜନ ଆଧାର, ଭର୍ତ୍ତି ଓ ସମନ୍ୱୟ ନାହିଁ। ତେଣୁ ଆମର ପରାମର୍ଶ, ବାକି ଥିବା ସମସ୍ତ କମ୍ରେଡ୍ ସଶସ୍ତ୍ର କ୍ରାନ୍ତି ରାସ୍ତା ତ୍ୟାଗ କରି ଭାରତୀୟ ସମ୍ବିଧାନ ଅନୁସାରେ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରିବା ପାଇଁ ଆଗେଇ ଆସିବା ଦରକାର। ଆପଣ ଚିନ୍ତା କରନ୍ତୁ ଓ ଆଉ ବେଶୀ ଡେରି ନ କରି ଆମ ବାଟରେ ଆସିଲେ ଭଲ ହେବ। ଓଡ଼ିଶା ପୋଲିସ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଛି। ଶେଷରେ ଆମର ନିବେଦନ, ଗାଁର କୌଣସି ବ୍ୟକ୍ତିର ଫୋନରେ 9437643839 ନମ୍ବରରେ ଆମ ସହ ସମ୍ପର୍କ କଲେ ଆମେ ଆପଣଙ୍କୁ ତୁରନ୍ତ ଆଣିବାକୁ ବ୍ୟବସ୍ଥା କରିବୁ। ଆପଣଙ୍କର କମ୍ରେଡ୍ ନିଖିଲ, ଓଡ଼ିଶା ରାଜ୍ୟ କମିଟି ସଦସ୍ୟ।
ମହାଶିବରାତ୍ରି ଉପଲକ୍ଷେ ଆଜି ରାଜ୍ୟର ଶୈବପୀଠଗୁଡ଼ିକରେ ଶ୍ରଦ୍ଧାଳୁ ଶ୍ରଦ୍ଧା ଓ ଭକ୍ତିଭାବ ସହ ମହାଦେବଙ୍କର ପୂଜାର୍ଚ୍ଚନା କରୁଛନ୍ତି। ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, କଟକର ଧବଳେଶ୍ୱର, ଭଦ୍ରକର ଆଖଣ୍ଡଳମଣି, ଢେଙ୍କାନାଳର କପିଳାସ, ନୟାଗଡ଼ର ଲଡ଼ୁବାବା ଓ ପୁରୀର ଶ୍ରୀ ଶ୍ରୀ ଲୋକନାଥ ମନ୍ଦିର ସମେତ ରାଜ୍ୟର ପ୍ରମୁଖ ଶୈବପୀଠଗୁଡ଼ିକରେ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପୁରୀ ଶ୍ରୀ ଶ୍ରୀ ଲୋକନାଥ ଦେବଙ୍କ ପୀଠରେ ଦୈନନ୍ଦିନ ନୀତିକାନ୍ତି ଶେଷ ପରେ ଭୋର ତିନିଟାରୁ ଶ୍ରଦ୍ଧାଳୁମାନେ ଦର୍ଶନ କରୁଛନ୍ତି। ବିଳମ୍ବିତ ରାତିରେ ହରିହର ଭେଟ ପରେ ମନ୍ଦିର ଚୂଡ଼ାକୁ ମହାଦୀପ ଉଠାଯିବ। ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିରରେ ରାତି 10ଟାରେ ମହାଦୀପ ଉଠିବା ପରେ ଚାରିପ୍ରହର ପୂଜା, ହରିହର ଭେଟ ଓ ବଡ଼ସିଂହାର ବେଶ ଅନୁଷ୍ଠିତ ହେବ ବୋଲି ମନ୍ଦିର ନିଯୋଗ ପକ୍ଷରୁ କୁହାଯାଇଛି। ଭଦ୍ରକର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠରେ ମହାସମାରୋହରେ ଶିବରାତ୍ରୀ ପାଳନ କରାଯାଉଛି। ମଙ୍ଗଳ ଆଳତୀ, କନିକା ରାଜାଙ୍କ ଦ୍ୱାରା ପହିଲି ଘର୍ଷଣ ଭୋଗ, ବଢ଼ା ଭାତ, ଖେଚୁଡ଼ି ଲଗାଯିବା ପରେ ଷୋଡ଼ଶ ଉପଚାରରେ ପୂଜା କରାଯାଉଛି। ମହାଦୀପ ପୂଜା ହେବା ସହ ସୁନାବେଶ, ଦିଗମ୍ବର ଓ ବଡ଼ସିଂହାର ବେଶରେ ବାବାଙ୍କୁ ସୁସଜିତ କରାଯାଇଛି। ଭୋର 4:30ରେ ମହାଦୀପ ଉଠିବା ନେଇ ଜଣାପଡ଼ିଛି। କୋରାପୁଟ ଜିଲ୍ଲାର ବିଭିନ୍ନ ଶୈବପୀଠରେ ନୀତିକାନ୍ତି ସହ ମହାଶିବରାତ୍ରୀ ପାଳନ କରାଯାଉଛି। ସାବେରୀ ନଦୀରେ ଶ୍ରଦ୍ଧାଳୁମାନେ ସ୍ନାନ କରି ବାବାଙ୍କର ଦର୍ଶନ କରିଛନ୍ତି। ଆଦିବାସୀ ସମ୍ପ୍ରଦାୟର ଲୋକେ ପାରମ୍ପରିକ ରୀତିନୀତିରେ ବାବା ଗୁପ୍ତେଶ୍ୱରଙ୍କୁ ପୂଜାର୍ଚ୍ଚନା କରୁଛନ୍ତି। ବଲାଙ୍ଗୀରର ହରିଶଙ୍କର ଶୈବପୀଠରେ ମଧ୍ୟ ମହାଶିବରାତ୍ରୀ ନିମନ୍ତେ ଶ୍ରଦ୍ଧାଳୁଙ୍କର ଭିଡ଼ ପରିଲକ୍ଷିତ ହେଉଛି। ରାୟଗଡ଼ା ଜିଲ୍ଲା କୁମୁଡ଼ାବାଲି ବାଲୁଙ୍କେଶ୍ୱର ମନ୍ଦିର ସମେତ ପାଇକପଡ଼ା, ଚାଟିକଣାର ପାତାଳେଶ୍ୱର ମନ୍ଦିରରେ ଶ୍ରଦ୍ଧାଳୁଙ୍କର ଭିଡ଼ ଲାଗି ରହିଛି। ନୟାଗଡ଼ ଜିଲ୍ଲା ଶରଣକୁଳର ଲଡ଼ୁବାବାଙ୍କ ପୀଠରେ ଜିଲ୍ଲା ପ୍ରଶାସନ ଓ ପୁଲିସ୍ ପକ୍ଷରୁ ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଦର୍ଶନ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ଶ୍ରୀ ଶ୍ରୀ ଗୋଡ଼ା ଲୋକନାଥଙ୍କ ପ୍ରସିଦ୍ଧ ଜାଗରଯାତ୍ରା ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିତ ହେଉଛି। ବୌଦ୍ଧ ଜିଲ୍ଲାର ବିଭିନ୍ନ ଶୈବପୀଠଗୁଡ଼ିକରେ ଭକ୍ତଙ୍କର ସମାଗମ ଲାଗି ରହିଛି। ଗଜପତି ଜିଲ୍ଲାର ପୁରାଣ ପ୍ରସିଦ୍ଧ ଶୈବପୀଠ ମହେନ୍ଦ୍ରଗିରି ଶିଖର ସମେତ ପାରଳାଖେମୁଣ୍ଡି ସହର ଓ ଜିଲ୍ଲାର ବିଭିନ୍ନ ଶିବାଳୟଗୁଡ଼ିକରେ ଜାଗର ଉତ୍ସବ ମହାସମାରୋହରେ ପାଳିତ ହେଉଛି। କଳାହାଣ୍ଡି ଜିଲ୍ଲାର ପ୍ରମୁଖ ଶୈବପୀଠଗୁଡ଼ିକ ସମେତ ଭବାନୀ ଶଙ୍କର ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ନିର୍ଦ୍ଧାରିତ ଲଗ୍ନରେ ମହାଦୀପ ଉଠିବ ବୋଲି ସ୍ଥିର କରାଯାଇଛି। ସେହିପରି କଟକ ଧବଳେଶ୍ୱର ମନ୍ଦିରରେ ରାତି 10ଟା, ଢେଙ୍କାନାଳ କପିଳାସ ମନ୍ଦିରରେ ଭୋର 4:20ରେ ମହାଦୀପ ଉଠିବାର କାର୍ଯ୍ୟସୂଚୀ ସ୍ଥିର କରାଯାଇଛି। ଆଞ୍ଚଳିକ ସମ୍ବାଦର ଅବଶିଷ୍ଟାଂଶ ଶୁଣିପାରିବେ ଏହି ବିଜ୍ଞାପନ ପରେ।
ପ୍ରିୟା କାମ୍ବେଡ ନନା ରାଜ୍ୟ କମିଟି ସଦସ୍ୟ କାମ୍ବେଡ ନିତୁ ବେହତମୃତ ନାଭ ସଂଘେ ମମତା ଅନୁପ ଆଲକେନେ ସୋଲ କାମ୍ବେଡ ସଂଘେ ପୋଲିସ ତେ ଆତ୍ମସମର୍ପିତ ମନା ମହାସଚିବ ତିଞ୍ଚ ଦୌଡ ହେବନା କାମ୍ବେଡ ନୁକସାନ ୟା ଆତ୍ମସମର୍ପକ ମନ୍ତୋର ଇଞ୍ଜକେ ଜନାଧାର ଭର୍ତି ମିଲିଶା ପାର୍ଟି କିନ ବେଣ୍ଡେ ସମନ୍ୱୟ ହିଲେ ମନା ଓଡ଼ିଶା ତେ ପଶ୍ଚିମ ବ୍ୟୁରୋ ବେଣ୍ଡେ ନୁକସାନ ୟା ସରେଣ୍ଡର ହାଇନ ପେରସ୍ତ ଇଞ୍ଜେ ପୂର୍ବ ବ୍ୟୁରୋ ତେ ବ୍ୟାଖ୍ୟାବାଲ ଇଚ୍ଛୁର ମୂଲେ ନେଇତୋର ଅଧ୍ୟୟନ କିଏ ସଭ୍ୟ ତୋରୁ ସରେଣ୍ଡର କିଏନ ମେଦେ ଆଲସନା ଇଞ୍ଜ ସୁଝାଉ ଅଗର ସରେଣ୍ଡର କି ଓକେ ସମସ୍ୟା ପେରସିତ ନୁକସାନ ବେଣ୍ଡେ ଆନ୍ତ ସରେଣ୍ଡର କିତକେ ଓଡ଼ିଶା ପୋଲିସ ତୋରୁ ହର ପ୍ରକାର ଇନ୍ତୋର ମିକିନ ବେହତନ ବାତ ଇତକେ ବେଦୈ ନାଟିନର ଫୋନ ତାଲ୍ସି ମଞ୍ଜି ସମ୍ପର୍କ ମୈଦେ ନବ ମୋବାଇଲ ନମ୍ବର 7815705311 ମିକୁନ ତତନ ମୈଦେ ତୟାର କିର୍ତ୍ତନ ମିଓ ରାଜ କମିଟି ସଦସ୍ୟ ନିତୁ।
ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଏନ୍ବିଏସ୍ ରାଜପୁତ ପଶ୍ଚିମ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳ ଗସ୍ତ କରି ପ୍ରମୁଖ ବିମାନ ଚଳାଚଳ ଏବଂ ପରିବହନ ପ୍ରକଳ୍ପଗୁଡ଼ିକର ସ୍ଥିତି ସମୀକ୍ଷା କରିଥିଲେ। ଶ୍ରୀ ରାଜପୁତ ଜୟପୁର ଉତ୍କେଲା ବିମାନ ବନ୍ଦର ସମେତ ନବରଙ୍ଗପୁର ଓ ଭବାନୀପାଟଣାରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆସନ୍ତା ମଙ୍ଗଳବାର କର୍ମକର୍ତ୍ତାଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏ ସମ୍ପର୍କରେ ସୂଚନା ଦେଇ ଦଳର ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ନେତା ଓ କର୍ମୀମାନେ ସଂଗଠନକୁ ସୁଦୃଢ଼ କରିବା ସମ୍ପର୍କରେ ପ୍ରଶିକ୍ଷଣ ଗ୍ରହଣ କରିବେ। ସମ୍ବଲପୁର ଆର୍ଡିସି କାର୍ଯ୍ୟାଳୟଠାରେ ପୁନର୍ବାସ ଏବଂ ପାରିପାର୍ଶ୍ୱିକ ବିକାଶ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ପ୍ରଦୀପ ପୁରୋହିତ ପ୍ରମୁଖ ବୈଠକରେ ଯୋଗଦେଇ ଏନ୍ଏଲ୍ସି ତଲାବିରା ଖଣି ଥର୍ମାଲ ପାୱାର ପ୍ଲାଣ୍ଟ ସମ୍ପର୍କରେ ଆଲୋଚନା କରିଥିଲେ। କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ରାଜନଗର ବ୍ଲକ ଅନ୍ତର୍ଗତ ଘଡ଼ିଆମାଳ ପଞ୍ଚାୟତ ନୂଆଗାଁରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ବୁଲି ଦେଖିଛନ୍ତି। ନୂଆପଡ଼ାଠାରେ ପ୍ଲାଷ୍ଟିକ୍ ମୁକ୍ତ ଅଭିଯାନର ପ୍ରଗତି ଓ ଭବିଷ୍ୟତ ସଫଳତା ସମ୍ବନ୍ଧୀୟ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍ଠାରେ ଚାଲିଥିବା ଏଫ୍ଆଇଏସ୍ ପ୍ରୋ ଲିଗ୍ ହକି ପ୍ରତିଯୋଗିତାରେ ଆଜି ସନ୍ଧ୍ୟା 7:30ରେ ଭାରତ ଆର୍ଜେଣ୍ଟିନା ମଧ୍ୟରେ ମ୍ୟାଚ୍ ଖେଳାଯିବ। ଗତକାଲି ବେଲ୍ଜିୟମ୍ 4-2 ଗୋଲ୍ରେ ଭାରତକୁ ପରାସ୍ତ କରିଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ନୂଆଦିଲ୍ଲୀରେ ଆସନ୍ତାକାଲି ଭାରତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀ 2026କୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ପୂର୍ବରୁ ଆସନ୍ତାକାଲି ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ। ମହାଶିବରାତ୍ରି ଉପଲକ୍ଷେ ଶୈବପୀଠଗୁଡ଼ିକରେ ଶ୍ରଦ୍ଧା ଓ ଭକ୍ତିଭାବ ସହ ଦେବଦେବ ମହାଦେବଙ୍କ ପୂଜାର୍ଚ୍ଚନା କରୁଛନ୍ତି ଶ୍ରଦ୍ଧାଳୁ। ଏବଂ ଏଫ୍ଆଇଏସ୍ ପ୍ରୋ ହକି ଲିଗ୍ରେ ରାଉରକେଲାଠାରେ ଆଉ କିଛି ସମୟ ମଧ୍ୟରେ ଭାରତ ଆର୍ଜେଣ୍ଟିନା ମଧ୍ୟରେ ଖେଳାଯିବ ମ୍ୟାଚ୍। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।